सुप्रसिद्ध कथाकार विभूति पट्टनायकर एक क्षुद्र गल्प मालीसाही मल्लिका सुंदरी। गाड़ी ठीक राजमहल छक पार हो लगी रत्नाकर बेस बेग बढ़ाई बेले ट्राफिक पुलिस हाथ देखा गतिरोध करदेला। हठात ब्रेक देवा फल मृदु कंपन गीतिकार सारा देह चहलीगला। से कटमट कर स्वामी आड़ को चाह कहला छक पार होगा लगे ये तरतर कहीं तेणे कौन गुड़बणार पिंपुड़ी लगे जाऊँगी। हाथ बढ़ाई गीतिकार पिठी को पुड़ाए चिमटी दे रत्नाकर कहला गुड़बणा तो मो पाखे बसी पिंपुड़ी को आसवाक देवी कहीं। आजिकल राजधानी सहर से नुआ ट्राफिक आईन अनुसार थे गाड़ी अटकी गले 15 मिनिट लगे रास्ता पाइबाक। रत्नाकर गाड़ी स्टार्ट बंद कर 15 मिनिट अपेक्षा करने लगे मन मन प्रस्तुत होता बेले से भिकारण स्त्री लोकटी निज कोल धरता पिलाटी को देखा व्याकुल कंठरे कहुतला माँ छुआटा दिन सारा खाईना भोक आउटी पाउटी हो कांदुची पांचटा टंका दियंतनी। निज हात ब्यागरु गीतिका गोटाए पांच टंकिया कयन बाहर करी भिकारिणी को देबाकु जाउथिला। गछ फांकरे ता मुहरे छिटकी पड़िथिबा बिजुली आलुरे भिकारिणीर मुह देखि रत्नाकर को केमिति चिन्हा चिन्हा लागिला। से गीतिकार प्रसारित हात को भीतर को टाणी आनी भिकारिणी को पचारला हैलो ये तोर छुआ। सेतेबेळ को रत्नाकर गाड़ी चारिपटे कार अटो मोटरसाइकल भिड़ जमाई सारिथिले। रत्नाकर प्रश्न शुणी स्त्री लोकटा चिड़ी गला कहला मो छुआ नुहे कौन तो छुआ ए छुआर मुह तो मुह भले देखाऊ कि। भिकारुणी कथा शुणी गीतिकार मुह लाजरे कला पड़गला। से स्वामी मुह को आउ थे कटमट कर अनई पांच टंकिया कयन ता आड़ को बढ़ाई देवाक जाऊला। यही समय पाखे ठिया अटोरिक्सार ड्राइवर भिकारुणी को लक्ष्य कर कहला हैलो मल्ली तू तो बाहानु ए छुआर माँ हेलु केमती। मल्ली नामटा शुणी रत्नाकर मस्तिष्कर अंधकार कोठरी हठात आलुओ जली उठिला। मल्लिका सुंदरी किसी दिन तले स्टेशन स्क्वायर तार श्लीलता हानि अभियोग जन ट्रेन को जीवा लगी तरतर होता जात्री को टाणी टाणी थाना को नेबा को बाहरी। से दिन तार परिधान थिला जीन पैंट आउ नील सार्ट दुहे टेम्पो आसुले रिक्सारे बसिथिबा बेले ता देहर निषिद्धांचलरे करचाळना करथिबा अपराधरे सहजात्री युवकंकु स्टेशन छक पाखरे टाणी थाना को नेबाकु बाहरथिला। मोर ट्रेन टाइम होइ जाइछि मते छाड़ मु तो देहकु छुई नाही कि चाहि नाही मते मिछरे थाना को टाणु चुकाई कि। यात्री युवक जेते निजकु अपराध मुक्त करी ट्रेन धरिबाकु पाटी करुथाय अलबत तू मो सार्ट भितर हात पुरैछु तू सळा पक्का हारामी मो शीलता हानि करछु बोली चित्कार करुथाय मल्लिका सुंदरी। नाटक देखिबा पई स्टेशन छकरे लोके जमा हो जाइथांती रास्ता बंद हो जाइथाय। रत्नाकर गाड़ी रु ओल्लाई घटना कोन जानिबा पई चेष्टा कला बळे हठात से नाटकर दर्शक मानक भितरु जणे अभिनेता बाहरी आसिले। बाउंस कणी भळी डेंगा पतला चेहरा पाटी रु भण भण देसी मदर गंध बाहरथाय पाद माटी रे लागुन थाय। से टळी टळी दुई हाथ रे दर्शक मानको आड़े दी सामना को आसीगला। जीन पैंट परिकु निजर थमणी बढ़ई कहला अरे मल्लिका तू तो गोलाप सुंदर झी मल्लिका सुंदरी तो देहर मह मह बासरे सारा मालीसाही महकुची ए बाबू तोर सतीत्व हानि करिवे काहेकि। से डेली पैसेंजर तांकु छाड़ ने ए 100 टंका बहिना चाहू चाहू निशाग्रस्त लोकटा गोटे 100 टंका नोट पवन ने उड़े देला एवं चिल्ल भली ताकु झांपी नेगला। से दिनर से मल्लिका सुंदरी आजिर भिकारुणी। भिड़ भांगी जाइथिला खोली जाइथिला रास्ता गाड़ी रे रास्ता पार हेला बळे पवन रे गुड़ी भली उड़ी जाइथिबा 100 टंका नोट को बा हाथ रे मल्लिका सुंदरी धरि नेथिबा दृश्य रत्नाकर मन रे छवि भली आंकी होई जाइथिला। आज कांदुरा पिल्लार माँ 5 टंका भिक मागुथिबा सेही स्त्री लोकर मुह प्रथमे प्रथमे ताकु चिन्हा चिन्हा लागुथिला। टेम्पो ड्राइवर मुहर मल्ली संबोधन शुणी स्टेशन स्क्वायर छवि राजमहल छकरे मेळ खाइगला। ट्राफिक पुलिस हाथ देखाई बाट छाड़ी देला परे रत्नाकर गाड़ी छुटाई देला। अविश्वास विस्मय रे मुह भारी करी गीतिका पचारला पुओ तार मुह बोली तमे केमती जानिलो कारण छुआटा को कंदाई तमठारु 5 टंकार करुणा आदाय करबा लागि से ता जंघ को इत्ती जोर रे चिमटे देला जे छुआटार राहा लौट नथिला। आउ से तमकु न अनाई चिमुटी खंडिया कर देथिबा स्त्री लोकटर मुह को चाहिथिला। निज छुआ को कंदाई पैसा रोजगार करबा लागि कोनसी मां केबे हेले इत्ते जोर रे चिमुटी रक्त बाहर कर देबो नाही। रत्नाकर कल्पना छक पाखरु गाड़ी कटक रोड आड़े बंकी नेला बेले लक्ष्य कला गीतिका मुहरु से पर्यंत सुद्धा विस्मय विमूढ़ भाव कटिनाही। छुआ को कंदाइबा लगी भिकारणी स्त्री लोकटी ତାକୁ ଚିମୁଟି ଖଣ୍ଡିଆ କରିନେବା କଥାକୁ ସେ ବିଶ୍ୱାସ କରିପାରୁ ନାହିଁ। ରତ୍ନାକର ଭାବିଲା ବିଶ୍ୱାସ ନହେଲା ଭଳି କଥା। ସେଦିନ ଷ୍ଟେସନ ଛକରେ ଅଟୋରିକ୍ସାରୁ ଓହ୍ଲାଇ ମାଳିସାହିର ମଲ୍ଲିକା ଯୁବକଙ୍କୁ ଟଣା ଭିଡ଼ା କରିବାର ଦୃଶ୍ୟ ଦେଖିନଥିଲେ। ଆଜି 5 ଟଙ୍କା ଭିକ ମାଗିବା ଲାଗି ଛୁଆଟାକୁ କନ୍ଦାଇବା କଥା ସେ ବି ଅନୁମାନ କରିପାରିନଥାନ୍ତା। ଗୋଟିଏ ଜାତୀୟ ଇଂରାଜୀ ଦୈନିକ ସମ୍ବାଦପତ୍ରର ବ୍ୟୁରୋ ଚିଫ୍ ରତ୍ନାକର ବିଶ୍ୱାଳ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୃତି ଛାତ୍ର, ଚାହିଁଥିଲେ ଇଂରାଜୀ ଅଧ୍ୟାପକଟିଏ ହୋଇପାରିଥାନ୍ତା, କିନ୍ତୁ ସାମ୍ବାଦିକତା ପ୍ରତି ଛାତ୍ର ଜୀବନରୁ ତାର ଥିଲା ଚୁମ୍ବକୀୟ ଆକର୍ଷଣ। ଆଜିକାଲି ଇଂଲିଶ ଖବରକାଗଜରେ ଚାକିରି କଲେ ଦରମା ଯାହା ମିଳୁ ନ ମିଳୁ ତୁମକୁ ଖାତିର ବେଶ ମିଳେ। ଭର୍ଣ୍ଣାକୁଲାର ଜର୍ଣ୍ଣାଲିଷ୍ଟମାନଙ୍କ ଅପେକ୍ଷା ଇଂଲିଶ କାଗଜର ସାମ୍ବାଦିକମାନଙ୍କର ଓଜନ ଅଧିକ। ମାଳିସାହିର ମଲ୍ଲିକା ସୁନ୍ଦରୀକୁ ନେଇ ଗୋଟିଏ ଷ୍ଟୋରି କରିବାର ଇଚ୍ଛା ତାର ଅନୁସନ୍ଧିଚ୍ଛାକୁ କୁତୁକୁତୁ କରିଦେଲା। କ୍ୟାପିଟାଲର ବିଶେଷ ପ୍ରତିନିଧି ଶ୍ରୀବତ୍ସ ନାୟକଙ୍କୁ ଅଫିସକୁ ଡାକି ମଲ୍ଲିକା ସମ୍ପର୍କରେ ଟିକ୍ନିକ୍ ତଥ୍ୟ ସଂଗ୍ରହ କରି ଆଣିବାକୁ ସେ ନିର୍ଦ୍ଦେଶ ଦେଇଦେଲା। ମାଳିସାହି ଆଉ ରାଜଧାନୀ ସହରର ଅନ୍ଧଗଳି ହୋଇନାହିଁ, ରାଣୀ ମହୁମାଛିମାନଙ୍କର ଶୁଣାଯାଉନାହିଁ ମୃଦୁଗୁଞ୍ଜନ, ବସ୍ତିର ସବୁ ଲୋକ ଭଦ୍ର ହୋଇଯାଇଛନ୍ତି। ମଲ୍ଲିକା ତାର ମା ଖୁନ୍ ହୋଇଗଲା ପରେ ବସ୍ତି ଛାଡ଼ି ଚାଲି ଆସିଛି। ତାର ମା ଗୋଲାପ ସୁନ୍ଦରୀ କେଉଁ ଗଡ଼ଜାତ ରାଜାଙ୍କର ରକ୍ଷିତା ରମଣୀ ଥିଲା। ଗତ ଶତାବ୍ଦୀର 7ମ ଦଶକରେ ରାଜା ଯେତେବେଳେ ମନ୍ତ୍ରୀ ହୋଇ ରାଜଧାନୀ ସହରକୁ ଆସିଥିଲେ, ପରିଚାରିକା ଭାବରେ ସେ ମଧ୍ୟ ତାଙ୍କ ସାଥିରେ ଏ ସହରକୁ ଆସିଥିଲା। କିନ୍ତୁ ସେ ହଠାତ୍ ଅନ୍ତଃସତ୍ତ୍ୱ ହୋଇଗଲା ପରେ ରାଜା ଆଉ ତାଙ୍କ ମନ୍ତ୍ରୀ କୋଠରୀରେ ତାକୁ ରଖିବାକୁ ନିରାପଦ ମନେ କଲେ ନାହିଁ। ଗୋଲାପ ସୁନ୍ଦରୀ ଏ ମାଳିସାହିକୁ ନିର୍ବାସିତ ହୋଇଥିଲା। ତାର ସନ୍ତାନର ଜନକ ଥିଲେ ଛୋଟ ଗୋଟିଏ ଗଡ଼ଜାତର ଭୂତପୂର୍ବ ରାଜା। ନାମକୁ ମାତ୍ର ରାଜା, ଜଣେ ଭୂତପୂର୍ବ ଜମିଦାର କହିଲେ ସତ୍ୟର ଅଧିକ ପାଖାପାଖି ହେବ। ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଗୋଲାପ ସୁନ୍ଦରୀର ଭଲମନ୍ଦ ସେ ବୁଝୁଥିଲେ। ଝିଅ ଜନ୍ମ ହେଲା ପରେ ନିଜେ ନାମ ରଖିଥିଲେ ମଲ୍ଲିକା। 21 ଦିନ ଝିଅ ପାଇଁ ଗୋଟିଏ ସୁନାହାର ମଧ୍ୟ ପଠାଇଥିଲେ। ଗୋଲାପ ଭାବିଥିଲା ଝିଅର ମା ହେଲା ପରେ ରାଜା ତାକୁ ତାଙ୍କ କୋଠରୀକୁ ଫେରାଇ ନେବେ, ମାଳିସାହିର ଦୂଷିତ ପରିବେଶରେ ତାକୁ ଅବଶିଷ୍ଟ ଜୀବନ ବିତାଇବାକୁ ବାଧ୍ୟ କରିବେ ନାହିଁ। କିନ୍ତୁ ଲୋକନିନ୍ଦା ଭୟରେ ରାଜା ତାଙ୍କ ମନ୍ତ୍ରୀ କୋଠରୀରେ ତାକୁ ପାଦ ରଖିବାକୁ ଦେଲେ ନାହିଁ। ମଲ୍ଲିକା ତାଙ୍କ ରକ୍ତର ସନ୍ତାନ ବୋଲି ସୁଦ୍ଧା ସ୍ୱୀକାର କଲେ ନାହିଁ, ତାକୁ ନ ରଖିଲେ ନାହିଁ। ଅନ୍ତତଃ ମଲ୍ଲିକୁ ଦାସୀକନ୍ୟା ଭାବରେ କୋଠରୀରେ ଜାଗା ଦେବା ପାଇଁ ଦାବି କରି ସେ ଯାଉଥିବା ବେଳେ ତା ଉପରେ ଗୋଟିଏ ଜିପ୍ ଚଢ଼ିଗଲା। ଘଟଣାସ୍ଥଳରେ ଗୋଲାପର ଜୀବନ ଦୀପ ଲିଭି ଯାଇଥିଲା। ମନ୍ତ୍ରୀଙ୍କ ଡିପାର୍ଟମେଣ୍ଟ ଜିପ୍, ଅବଶ୍ୟ ସେ ଜିପ୍ରେ ନାଲିବତୀ ଜଳୁନଥିଲା କି ମନ୍ତ୍ରୀ ନଥିଲେ। ମା ମରିଗଲା ପରେ ସେ ମାଳିସାହିର ଗୋଟିଏ ଠେଲାଗାଡ଼ିବାଲା ମଲ୍ଲିକାକୁ ପାଖରେ ରଖି ମଣିଷ କରିଥିଲା। ସେଇ ଠେଲାଗାଡ଼ିର ମାଲିକ ଇମାନ ଖାଁ ମୁହଁରୁ ଶୁଣିଥିଲା ସେ କୁଆଡ଼େ ଜଣେ ରାଜାର ଝିଅ, ରାଜକନ୍ୟା। ସେଇ ରାଜକୀୟ ଅହଂକାର ତାକୁ ଦେହ ବ୍ୟବସାୟ ଠାରୁ ଦୂରରେ ରଖିଥିଲା। କେହି ତା ପାଖ ମାଡ଼ିବାକୁ ସାହସ କରୁନଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଆଖପାଖ ଅଞ୍ଚଳରେ ପରିଚିତ ହୋଇଯାଇଥିଲା ମାଳିସାହିର ମହିଳା ମସ୍ତାନ। ପୋଲିସ ବଟି ଆଦାୟ କରିବାକୁ ଆସିଲେ ସେ ଠେଙ୍ଗା ଧରି ରାସ୍ତା ଅବରୋଧ କରୁଥିଲା। କୌଣସି ରାଜନୈତିକ ରୋମିଓ ଅନିଚ୍ଛୁକ ବସ୍ତି ମହିଳାଙ୍କ ଘରେ ଧସେଇ ପଶିବାକୁ ଗଲେ ସେ ତା ଚୁଟି ଧରି ମୁହଁରେ ଚୂନକାଳି ବୋଳି ବିଦା କରିଦେଉଥିଲା। ଝିଅ ହେଲେ ବି ତାଠାରେ ଥିଲା 7 ପୁଅର ବଳ। ମାଳିସାହିର ମହୁମାଛିମାନଙ୍କର ଭିଡ଼ ଭାଙ୍ଗିବା ଆଗରୁ ସେ ଥିଲା ହିମ୍ୟାନ୍, ହିରୋ। ମାଳିସାହିର ସଂସ୍କାର ହେଲା, ବଦନାମ ବସ୍ତି ବଦଳରେ ହେଲା ଭଦ୍ରଲୋକଙ୍କ କଲୋନି। ବଦଳିଗଲା ମାଳିସାହିର ଶ୍ରେଣୀ ଚରିତ୍ର। ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଚରିତ୍ରହୀନ ମହିଳାମାନେ ମୁଣ୍ଡ ତଳକୁ କରି ସାହି ଛାଡ଼ି ଚାଲିଗଲେ। ନୂତନ ଆଗନ୍ତୁକମାନେ କିନ୍ତୁ ମଲ୍ଲିକାକୁ ଛାଡ଼ିବାକୁ ଚାହୁଁନଥିଲେ। ଏତେ ଦିନ ବେଆଇନ ଯୌନ କାରବାରରେ ଜଡ଼ିତ ଥିବା ମହିଳାମାନଙ୍କ ସହ ବିତାଇଥିବା ମଲ୍ଲିକା ଭଦ୍ର ନାଗରିକମାନଙ୍କ ଗହଣରେ ରହିବା ଲାଗି ଭୟ ପାଇଥିଲା, କାରଣ ସେ ଜାଣିଥିଲା ତା ଭଳି ପିତୃ ପରିଚୟହୀନ ଯୁବତୀର ମାଂସ ସ୍ୱାଦ ଚାଖିବା ପାଇଁ ଏହି ସାମାଜିକ ଭଦ୍ର ମହୋଦୟଗଣ ମାନଙ୍କର ନଖଦାନ୍ତ ସବୁବେଳେ ଶାଣିତ, ହିଂସ୍ର। ସେଇଥିପାଇଁ ସେ ବଦନାମ ବସ୍ତିର ବୟସ୍କ ବାଳିକାମାନଙ୍କ ସହ ସେ ମାଳିସାହି ଛାଡ଼ି ଚାଲି ଆସିଥିଲା। ଏବେ ତାର କୌଣସି ସ୍ଥାୟୀ ଠିକଣା ନାହିଁ। ସେ ଏ ରାଜଧାନୀ ସହରରେ ବହୁରୂପୀ ବାଳିକା ଭାବରେ ଘୁରି ବୁଲେ, କେତେବେଳେ ପୁରୁଷ ଶିକାର କରିବା ପାଇଁ, ଆଉ କେତେବେଳେ ରୁଗ୍ଣ ବୃଦ୍ଧା ବାରାଙ୍ଗନାମାନଙ୍କର ପଥ୍ୟ ସଂଗ୍ରହ ଲାଗି ଭିକ୍ଷାର୍ଥିନୀ ହୋଇ। ଚାହିଁଥିଲେ ମଧ୍ୟ ରତ୍ନାକର ତା ଇଂରେଜୀ ଦୈନିକ କାଗଜରେ ମଲ୍ଲିକାର ରହସ୍ୟମୟ ଜୀବନ ବୃତ୍ତାନ୍ତ ଛାପିପାରିନଥିଲା ଆଇନ ଭୟରେ, କାରଣ ମନ୍ତ୍ରୀତ୍ୱ ଯାଇଥିଲେ ମଧ୍ୟ ତାର ପିଶାଚ ପିତା ରାଜନୀତିରେ ସକ୍ରିୟ ଥିଲେ। ମଲ୍ଲିକା କଥା ଏକରକମ ଭୁଲି ଯାଇଥିଲା ରତ୍ନାକର। ଖବରକାଗଜରେ ଶିରୋନାମା ହେବା ପାଇଁ ଏ ଭୂ ଭାରତରେ ପ୍ରତିଦିନ ଏତେ ରୋମାଞ୍ଚକର ଘଟଣା ଘଟିଯାଇଥିଲା ଯେ ମାଳିସାହିର ମସ୍ତାନୀ ରାଜକନ୍ୟାର ଆଡ଼ଭେଞ୍ଚର କାହାଣୀ ଛାଡ଼ିବା ଲାଗି ଜାଗା ମିଳୁନଥିଲା। କିନ୍ତୁ ଇଂଲିଶ ନ୍ୟାସନାଲ ଡେଲିରେ ଜାଗା ନହେଲେ ମଧ୍ୟ କିଛିଦିନ ପରେ ଓଡ଼ିଆ ଖବରକାଗଜର ପ୍ରଥମ ପୃଷ୍ଠାରେ ହେଡ଼ଲାଇନ୍ ହୋଇଗଲା। ମଲ୍ଲିକା ସୁନ୍ଦରୀ ଗତ କେତେଦିନ ଧରି କଟକ ଭୁବନେଶ୍ୱରରେ ପିଲା ଚୋରି ଆତଙ୍କ ଖେଳି ଯାଇଥିଲା। ଧନୀ ବାପା ମାମାନଙ୍କର ଛୁଆମାନଙ୍କୁ ଧରି ନେଇ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖୁଥିଲେ। ମୋଟା ଅଙ୍କର ପଣ ଅର୍ଥ ନ ପାଇଲେ ପିଲାକୁ ଶ୍ମଶାନ ଚଣ୍ଡୀଙ୍କ ପାଖରେ ବଳି ପକାଇଦେବେ ବୋଲି ଟେଲିଫୋନ୍ରେ ଧମକ ଦେଉଥିଲେ। ପୋଲିସ ବୁଦ୍ଧିବଳ ଖଟାଇ କେତେ ଶିଶୁଙ୍କ ମନ୍ଦିର ପ୍ରାଙ୍ଗଣ ନହେଲେ ପରିତ୍ୟକ୍ତ ଭୂତକୋଠରୁ ଉଦ୍ଧାର କରିଥିଲା। ଆଉ କେତେଜଣ ପଣ ଅର୍ଥ ପୈଠ କରି ନିଜ ପିଲାମାନଙ୍କୁ ଫେରିପାଇଥିଲେ। କିନ୍ତୁ କଟକରେ ଜଣେ ଜିଲ୍ଲା ଜଜ୍ଙ୍କର ନାତି ପପୁର ପତ୍ତା ମିଳିନଥିଲା। 4 ବର୍ଷର ପପୁକୁ ତାଙ୍କ ଚାକରାଣୀ ଚୋରି କରି ଫେରାର ହୋଇଯାଇଥିଲା। ଗୋଟିଏ ରିଫ୍ୟୁଜି ଝିଅ ଜିଲ୍ଲା ଜଜ୍ଙ୍କ ନାତିକୁ ଖେଳାଇବା ପାଇଁ ପାଖ ପାର୍କକୁ ନେଇଯାଇଥିଲା। ନୀତି ନିଏ ଛୁଆର ଖାଇବା ବେଳ ହେଲେ ଘରକୁ ଫେରିଆସେ। ସେଦିନ କିନ୍ତୁ ସେ ଫେରିଲା ନାହିଁ। ଚାକିରି କଲାବେଳେ ଭୁଲ ଠିକଣା ଦେଇଥିଲା। ପୋଲିସ ଖୋଜି ଖୋଜି ମଧ୍ୟ ତାର ସନ୍ଧାନ ପାଇଲା ନାହିଁ। ବିଚାରପତି ନାତିଙ୍କ ଫଟୋ ଛାପି ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ଯେ ପପୁର ସନ୍ଧାନ ଦେଇପାରିବ ତାକୁ 50,000 ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ବିଜ୍ଞାପନରେ ଘୋଷଣା କରାଯାଇଥିଲା। ଗତକାଲି କ୍ୟାପିଟାଲ ନୂଆ ବସ୍ଷ୍ଟାଣ୍ଡରେ ଜଣେ କଣ୍ଡକ୍ଟର ପପୁର ସନ୍ଧାନ ପାଇଁ କଟକ ଜିଲ୍ଲା ଜଜ୍ଙ୍କୁ ଖବର ଦେଇଥିଲେ। ଗୋଟିଏ ଭିକାରୁଣୀ ପପୁର ଭୋକିଲା ଶୁଖିଲା ମୁହଁ ଦେଖାଇ ବସ୍ ଯାତ୍ରୀମାନଙ୍କଠାରୁ ଭିକ ମାଗୁଥିବା ବେଳେ ବସ୍ କଣ୍ଡକ୍ଟର ଖବରକାଗଜରେ ଚୋରି ହୋଇଯାଇଥିବା ପିଲାର ଛାପା ମୁହଁ ସହିତ ଭିକାରୁଣୀର କାନ୍ଦୁରା ପିଲାର ମୁହଁ ମେଳ ଲକ୍ଷ୍ୟ କରିଥିଲା। ମୋବାଇଲରେ ଖବର ପାଇ ପପୁର ବାପା ମା ନୂଆ ବସ୍ଷ୍ଟାଣ୍ଡକୁ ଛୁଟି ଆସିଥିଲେ। ଧରା ପଡ଼ିଯାଇଥିଲା ଭିକାରୁଣୀ ମଲ୍ଲିକା ସୁନ୍ଦରୀ। କିନ୍ତୁ ପପୁର ମା ଯେତେ ଡାକିଲେ ବି ପପୁ ଭିକାରୁଣୀ କୋଳରୁ ଓହ୍ଲାଇଲା ନାହିଁ। ନିଜ ମାଙ୍କୁ ଅଚିହ୍ନା ଭାବି ମଲ୍ଲି ଛାତିରେ ମୁହଁ ଲୁଚାଇଦେଲା। ଓଡ଼ିଆ ଖବରକାଗଜରେ ପପୁ ସହିତ ମଲ୍ଲିକାର ଫଟୋ ଛପା ହୋଇଥିଲା। ପିଲା ଚୋରି ଅପରାଧରେ ପୋଲିସ ମଲ୍ଲି ଭିକାରୁଣୀଙ୍କୁ ଗିରଫ କରି କୋର୍ଟର କାଠଗଡ଼ାରେ ଠିଆ କରିଥିଲା। ଭଗବତ ଗୀତା ଛୁଇଁ ମଲ୍ଲିକା ବିଚାରାଳୟରେ ଶପଥ ପାଠ କରି କହିଥିଲା, ମୁଁ ଏ ଛୁଆର ମା, ତା ବାପା କିଏ ମୁଁ ଜାଣିନାହିଁ। ମୁଁ ତାକୁ ଭିକ ମାଗି ପାଳିପୋଷି ମଣିଷ କରିଛି। ଏ ରାଜଧାନୀ ସହରରେ ଯେକୌଣସି ବାବୁ ଏ ପୁଅର ବାପା ହୋଇପାରନ୍ତି, କିନ୍ତୁ ତାର ମା ଯଦି ଏ ଛୁଆ ମୁଁ ତାର ମା ନୁହେଁ ବୋଲି କହିବ, ମୋତେ ମିଥ୍ୟା ଅପରାଧରେ ଜେଲ୍ ଦଣ୍ଡ ଦେଇଦିଅନ୍ତୁ ହଜୁର, ମୋତେ ଫାଶୀ ଖୁଣ୍ଟରେ ଲଟକାଇ ଦିଅନ୍ତୁ। ପପୁ କିନ୍ତୁ ମା ମା କହି ମାଳିସାହିର ମଲ୍ଲିକା ସୁନ୍ଦରୀକୁ ଜାବୁଡ଼ି ଧରିଥିଲା। ଜନ୍ମଦାତ୍ରୀ ବୋଲି ଦାବି କରୁଥିବା ମା ତାକୁ ନେବା ପାଇଁ ହାତ ବଢ଼ାଇଲେ ବି ଚିରିଚିରେଇ କାନ୍ଦି ଉଠୁଥିଲା ପପୁ।